ହାଇ ଫ୍ରେଣ୍ଡସ୍, ମୁଁ ସଙ୍ଗୀତା। ଆପଣମାନଙ୍କୁ ସ୍ୱାଗତ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ହେଲ୍ଥ ପାର୍କକୁ। ହଁ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ହଁ ଫ୍ରେଣ୍ଡସ୍, ସାମ୍ପ୍ରତିକ ସମୟରେ ହାର୍ଟ ଆଟାକ୍ ବା ହୃଦରୋଗ ଏକ ବିଶେଷ ସମସ୍ୟା ଭାବେ ଉଭା ହୋଇଛି। ପରିବେଶ ପ୍ରଦୂଷଣ ତଥା ଖାଦ୍ୟ ବିଷାକ୍ତିକରଣ ଏହାର ପ୍ରମୁଖ କାରଣ। ତେବେ ଧ୍ୟାନ ଦେଇ ଶୁଣନ୍ତୁ, ହାର୍ଟ ଆଟାକ୍ର ଏକ ଘରୋଇ ଉପଚାର। ସାଧାରଣତଃ ହୃଦୟର ଧମନୀମାନଙ୍କରେ ଚର୍ବି ଲାଗି ଲାଗି ଧୀରେ ଧୀରେ ରକ୍ତ ଏବଂ ବାୟୁ ସଞ୍ଚାଳନରେ ଅବରୋଧ ହେବାରୁ ହିଁ ହାର୍ଟ ରୋଗ ସୃଷ୍ଟି ହୋଇଥାଏ। ତେବେ ଶୁଣନ୍ତୁ, ସଜଲାଉ 500 ଗ୍ରାମକୁ ଚୋପା ନ ଛଡ଼ି ଭଲ ଭାବେ ଧୋଇ ଟିକ୍ ଟିକ୍ କରି କାଟି ସେଥିରେ 10 କଞ୍ଚା ପୋଦିନା ପତ୍ର ଓ 10 ତୁଳସୀ ପତ୍ର ଏବଂ 7 ଗୋଲମରିଚ ମିଶାଇ କୁଟି କିମ୍ବା ଗ୍ରାଇଣ୍ଡିଂ କରି କପଡ଼ାରେ ଚିପୁଡ଼ି ତା'ର ରସ ବାହାର କରି ଛାଣି ସକାଳେ ଖାଲି ପେଟରେ ପିଇବେ। ଯଦି ରୋଗୀର ଦେହରେ ଥଣ୍ଡା ଅଛି ତେବେ ହାଲକା ଉଷୁମ କରି ଦେବେ। ଏହି ରସ ପିଇବା ପରେ 2 ଘଣ୍ଟା ଯାଏ କିଛି ଖାଇବେ ନାହିଁ। ସନ୍ଧ୍ୟାବେଳକୁ 1 କପ୍ ଗାଈ କ୍ଷୀରରେ 3 କପ୍ ପାଣି ଦେଇ ସେଥିରେ 10 ଗ୍ରାମ ଅର୍ଜୁନ ଛାଲିକୁ ଦରକୁଟା କରି ମିଶାଇ ନିଆଁରେ ବସାଇ ପାକ କରିବେ। ପାଣି ସବୁ ଶୁଖିଗଲା ପରେ ଛାଣି ପିଇବେ। ଯଦି ଅଧିକ ମାତ୍ରାରେ ହାର୍ଟକୁ କଷ୍ଟ ହେଉଥାଏ ତାହେଲେ ପୂର୍ବ ଭଳି ଲାଉ ରସ ଖାଇବାର 1 ଘଣ୍ଟା ପୂର୍ବରୁ ପିଇବେ। ଏହିପରି ଭାବେ 6 ମାସ କରିବାକୁ ପଡ଼ିବ। ଏମିତି କରିବା ଦ୍ୱାରା ହୃଦରୋଗ ଉପଶମ ହୋଇଥାଏ। ହଁ, ମନେ ରଖନ୍ତୁ, ଲୁଣ ଓ ଘିଅ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବେ। ଅଧିକ ମସଲା, ଛଣାଛଣି ଖାଦ୍ୟ, ଖଟା, ଦହି, ବିରି, ଆମିଷ, ଫ୍ରିଜ୍ରେ ଥିବା ଜିନିଷ ଖାଇବେ ନାହିଁ। ତେବେ ଆଶା କରୁଛି ହାର୍ଟ ଆଟାକ୍ ପାଇଁ ଏଇ ଟିପ୍ସଟି ଆପଣମାନେ ନିଶ୍ଚୟ ପାଳନ କରିବେ। ଧନ୍ୟବାଦ।